ମହାଧନ ବାଳକେ କର ଉପାର୍ଜନ ପଢାପଢି ଭାଇ ସେତିକି ଥାଉ ଖଟିଆଡ଼କୁ ମାଡ଼ି ଚାଲ ବହି ପତ୍ର ଚୁଲିକୁ ଠେଲି କଳା ଘୋଡ଼ାରେ ଚଢ଼ିବା ନାହିଁ ମଧୁବାବୁ ସାଙ୍ଗେ ଲଢେଇ କରି ଖଣ୍ଡିଆ ଖାଦରା ହବା ଗାଈ
ମୋର ଭୂଗୋଳରେ ଭଲ ହଉନି ସାହିତ୍ୟରେ ସହେ ରହୁନି ବାରଟା ବାଜିଲେ ମନ ଖାଲି କହୁଛି
ଦୋକାନୀ ଦେଖିକି ଘରେ କହି ଦଉଛି ସ୍କୁଲ ଯାଇ ତମ ପିଲା ମାଙ୍କେ ଡାବି କରୁଛି ଏଠି କୁକୁର ମୁଁ ତୁଚି ଯୋଉଠି ଲେଖା ହେଇଛି ସେଇ କାନ୍ଥରେ ମୁତି ମୁତି ଶଳା ଚିତ୍ର କରୁଛି
ରାଗିକି କହିଲେ।